भगवते वासुदेवाय श्रीमद्भगवद्गीता द्वितीय अध्याय श्लोक 17 अविनाशी तु तद्विधि येन सर्वमिदं ततं विनाशम अवश्यस्य न कश्चित् कर्तुम् अर्हति। सुवर्णवाद एक जानी रख जे जहाँ ये समग्र शरीर रे परिव्याप्त होइछि ता अविनाशी अटे। अविनाशी आत्मा को विनाश करने को सक्षम नुहंती। बाबाटे कहुची जो आत्मा शरीर सर्वत्र परिव्याप्त हो प्रकृत स्वभाव कौन ताहा श्लोक सुस्पष्ट भाव कहुची शरीर सर्वत्र कौन परिव्याप्त होकोसी लोक बुझीपर यह हूँ चेतना। शरीर सुख दुख प्रति प्रत्येक सचेतन समग्र शरीर होनी अंग प्रत्यंग अंशर होदि किसी आनंद व जत्रणा अनुभूत हुए ता प्रत्येक जापारती जो चेतना व्यक्तिर शरीर परिव्याप्त हो प्रत्येक व्यक्तिर निज शरीर मध्य सीमाबद्ध तेणु गोटे शरीर सुख दुख अन्य शरीर में अनुभूत हुए ना तेणु प्रत्येक शरीर व व्यक्ति एक आत्मार मूर्तिमंत विग्रह अटे और शरीर मध्य आत्मा विद्यमान यार लक्षण है व्यक्तिगत चेतना। आत्मार आकार प्रकार संबंध में एक कथा वर्णना करशर अग्रभाग को 10,000 भाग कर एक भाग ना जहाँ हे आत्मार आकार आत्मा ये सूक्ष्म सुताश्रुत उपनिषद एक स्वीकार कराग्र शतभाग से शतधा कल्पित भाग जीव स विज्ञ स चानंताय कल्पते केशर अग्रभाग को शतधा अर्थात 100 भाग में विभक्त कर प्रत्येक भाग को पुणी 100 भाग में विभक्त करागले जहाँ हे ताही आत्मार आकार अटे। सुताश्रुत उपनिषद 5:9 श्रीमद भागवत में मध्य से कथा कहुची केशाग्र शतभाग से शतांश सदृशात्मक जीव सूक्ष्म स्वरूप अयं संख्या तीतो ही चित्कण चित्कण असंख्य चित्कण अच्छी से मानकर आकार हूँ केशाग्र 10,000 भाग एक भाग तेणु प्रत्येक आत्मा एक चित्कण अटे। यह भौतिक अणु अचित कण ठारू क्षुद्रतर अटे एवं ए प्रकार चित्कण संख्या अनंत अटे। यही अति सूक्ष्म चित्कण जड़ शरीर मौलिक नीति अटे एवं चित्कण प्रभाव समग्र शरीर में परिव्याप्त होपरी आम किसी औषध सेवन कले तार प्रभाव समग्र शरीर में अनुभूत हुए ठीक से हीपरी यही चित्कण प्रभाव समग्र शरीर में परिव्याप्त यही चित्कण शक्ति तरंग चेतना निम्न समग्र शरीर में अनुभूत हुए एवं यह ही हूँ आत्मार विद्यमानता प्रमाण। जेकोसी साधारण लोक एक बुझीपर जो चेतना विहीन जड़ शरीर हूँ एक मृत शरीर एवं कौन सी भौतिक उपाय चेतना को शरीर मध्य पुनर्जागृत करना तेणु कौन सी जड़ वस्तुर संजोग चेतनार संचार हुए ना यह चित्कण प्रभाव अटे। मुंडक उपनिषद में यह चित्कण रूपी दिव्यात्म आकार संबंध में आहरी अधिक भाव कहुची येषो अणुरात्मा चेतसा वेदितव्यो जस्मिन् प्राण पंचधा संविवेश प्राणैश्चेतं सर्वं ओतं प्रजानं जस्मिन् विशुद्धे विभवति एष आत्मा। अर्थात आत्मा अणुसदृश अति सूक्ष्माकार अटे एवं यह विशुद्ध बुद्धि साहय अनुभूत हुए। यही आत्मा व चित्कण पांच प्रकार वायु भाषमान हो प्राण अपान ज्ञान समान उदान पांच प्रकार वायु यह हृदय मध्य अवस्थित एवं प्रत्येक जीवर शरीर में यार प्रभाव विस्तृत जिते पांच प्रकार भौतिक वायुर दोषर यह आत्मा मुक्त हो जाए से यार दिव्य प्रभाव प्रदर्शित हुए। मुंडक उपनिषद में कह 3:1-9 हट्टयोग साधनार उद्देश्य है विभिन्न प्रकार आसन अभ्यास कर शुद्ध आत्मा को घेरी रही पंचवायु को नियंत्रण करवा कौन भौतिक सुखलाभ उद्देश्य अभ्यास करवा उचित नुहे। सूक्ष्म चिदात्मा को भौतिक परिवेश मुक्त करने निमित्त हट्टयोग साधना करें यह हूँ हट्टयोग साधनार उद्देश्य। यहीपर सूक्ष्म आत्मा कथा समस्त वैदिक साहित्य स्वीकृत होकोसी सुस्थ मन विशिष्ट व्यक्ति वास्तव क्षेत्र में यह अनुभव कर केवल जे पागल अर्थात जे सुस्थ मन विशिष्ट व्यक्ति नुहे से ही यही सूक्ष्म आत्मा को सर्वव्यापक विष्णु तत्व बोली भाविपा यही सूक्ष्म अणुआत्मार प्रभाव कौन से एक निर्दिष्ट शरीर में परिव्याप्त हो पाए। ମୁଣ୍ଡକ ଉପନିଷଦର ବର୍ଣ୍ଣନା ଅନୁଯାୟୀ ଏହି ସୂକ୍ଷ୍ମ ଅଣୁଆତ୍ମା ପ୍ରତ୍ୟେକ ଜୀବର ହୃଦୟରେ ବିଦ୍ୟମାନ। ଏ ଅଣୁଆତ୍ମା ଏତେ ସୂକ୍ଷ୍ମ ଯେ ଭୌତିକ ବିଜ୍ଞାନୀଗଣ ତାକୁ ଜାଣିପାରନ୍ତି ନାହିଁ, ଏହା ତାଙ୍କର ଜ୍ଞାନ ପରିସରର ବାହାରେ। ତେଣୁ ସେମାନଙ୍କ ମଧ୍ୟରୁ କେତେକ ନିର୍ବୋଧ ଭାବେ କୁହନ୍ତି ଯେ ଆତ୍ମା ବୋଲି କିଛି ନାହିଁ। ପରମାତ୍ମାଙ୍କ ସହିତ ଏହି ଅଣୁଆତ୍ମା ପ୍ରତ୍ୟେକ ଜୀବର ହୃଦୟରେ ବିଦ୍ୟମାନ ଏବଂ ସେଇଥିପାଇଁ ଶରୀରର ଚଳପ୍ରଚଳ ହେବା ପାଇଁ ଯେଉଁ ଶକ୍ତି ଦରକାର ସେ ସମସ୍ତ ଶକ୍ତି ଶରୀରର ଏହି ଅଂଶରୁ ବା ହୃଦୟରୁ ହିଁ ବାହାରେ। ଯେଉଁ ରକ୍ତକଣିକା ଫୁସ୍ଫୁସ୍ରୁ ଅମ୍ଳଜାନ ବାହାର କରି ନିଅନ୍ତି ସେମାନେ ଆତ୍ମାକୁ ହିଁ ଆତ୍ମାରୁ ହିଁ ଶକ୍ତି ସଂଗ୍ରହ କରନ୍ତି। ଯେତେବେଳେ ଏହି ସ୍ଥିତିରୁ ଆତ୍ମା ଚାଲିଯାଏ ସେତେବେଳେ ରକ୍ତ ପ୍ରବାହ କାର୍ଯ୍ୟ ବନ୍ଦ ହୋଇଯାଏ। ଚିକିତ୍ସା ବିଜ୍ଞାନ ଲୋହିତ ରକ୍ତକଣିକାର ଗୁରୁତ୍ୱ ସ୍ୱୀକାର କରିଅଛି, କିନ୍ତୁ ଏହି ଶକ୍ତିର ଉତ୍ସ ବା ମୂଳ ଯେ ଆତ୍ମା ଏହା ସେ ବିଜ୍ଞାନ ଜାଣିପାରି ନାହିଁ। ଅବଶ୍ୟ ଚିକିତ୍ସା ବିଜ୍ଞାନ ଏକଥା ସ୍ୱୀକାର କରେ ଯେ ଶରୀରର ସମସ୍ତ ଶକ୍ତିର ଆଧାର ହେଉଛି ହୃଦୟ। ଏ ପ୍ରକାର ଅଣୁ ଆତ୍ମାଗୁଡ଼ିକୁ ସୂର୍ଯ୍ୟ କିରଣରେ ଭାସି ବୁଲୁଥିବା ଅଣୁମାନଙ୍କ ସହ ତୁଳନା କରାଯାଏ। ସୂର୍ଯ୍ୟ କିରଣରେ ଅସଂଖ୍ୟ ଦୀପ୍ତିମାନ ଅଣୁ ଅଛି, ଠିକ୍ ସେହିପରି ଭଗବାନଙ୍କର କିରଣରେ ଯେଉଁ ଦୀପ୍ତିମନ୍ତ ଅଣୁଗୁଡ଼ିକ ଭାସି ବୁଲୁଛନ୍ତି ସେମାନେ ଭଗବାନଙ୍କର ଅଂଶବିଶେଷ ବା ବିଭିନ୍ନ ଅଂଶ ଅଟନ୍ତି। ଏହି କିରଣକୁ ଭଗବାନଙ୍କର ପ୍ରଭାବ ଅଙ୍ଗ ପ୍ରଭାବ କୁହାଯାଏ। ବୈଦିକ ଜ୍ଞାନ କିମ୍ବା ଆଧୁନିକ ବିଜ୍ଞାନ କେହି ଶରୀରରେ ଆତ୍ମାର ବିଦ୍ୟମାନତା କଥା ଅସ୍ୱୀକାର କରୁନାହାନ୍ତି ଏବଂ ସ୍ୱୟଂ ପରମପୁରୁଷ ଭଗବାନ ସେହି ଆତ୍ମଜ୍ଞାନ ସୁସ୍ପଷ୍ଟ ଭାବରେ ଭଗବତ ଗୀତାରେ ବର୍ଣ୍ଣନା କରିଛନ୍ତି। ନମୋଷ୍ପାଦାୟ କୃଷ୍ଣ ପୃଷ୍ଠାୟ ଭୂତଳେ ଶ୍ରୀମନ୍ତେ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ନୀତି ନାମିନେ ନମ ସଦ୍ଭକ୍ତ ମଣେ ମଣିପୁର ଧୁବାୟ ଚ ପ୍ରଭୁପାଦ ଲସଦ୍ବାଣୀ ପ୍ରଚାର ନିରତାୟ ତେ। ହରେ କୃଷ୍ଣ। ଆଜି ଆମେ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ଶ୍ଳୋକ 17 ଉପରେ କିଛି ଆଲୋଚନା କରିବା। ଏ ଆତ୍ମା ସମ୍ବନ୍ଧୀୟ ଆଲୋଚନା ଭଗବାନ ଆଗକୁ ନେଉଛନ୍ତି। ଅବିନାଶୀ ତୁ ତଦ୍ବିଧି, ଏ ଭୌତିକ ଶରୀର ଯେଉଁ ଆମେ ପ୍ରାପ୍ତ ହେଇଛେ ଏ ବିନାଶ ହେଇଯାଉଛି, କିନ୍ତୁ ଏ ବିନାଶ ହେଲେ ମଧ୍ୟ ଆଉ ଗୋଟିଏ ବସ୍ତୁ ଅଛି ଯାହାକି ଅବିନାଶୀ, ତା'ର ବିନାଶ ନାହିଁ। ଅବିନାଶୀ ତୁ ତଦ୍ବିଧି, ଏଇଟା ବୁଝିବାକୁ ପଡ଼ିବ। ସେ ହେଉଛି ଅବିନାଶ, ଆମେ ହେଉଛୁ ଅବିନାଶ। ପୂଜା ପ୍ରଭୁଙ୍କ ନାଁ ଅବିନାଶ ନା? ମୁଁ କହିଲି ପୂଜାରୀ ପ୍ରଭୁଙ୍କ ନାଁ ଅବିନାଶ ତ? ଏଇଠି ଭାଗବତ ଭଗବତ ଗୀତାରେ ଭଗବାନ କହୁଛନ୍ତି ଅବିନାଶୀ, ଅବିନାଶୀ, ଆମର ବିନାଶ ନାହିଁ, ଆମର ବିନାଶ ନାହିଁ। ଅବିନାଶୀ ତୁ ତଦ୍ବିଧି, ଏଇଟା ବୁଝିବାକୁ ପଡ଼ିବ। ଇଏ ଅବିନାଶୀ, ଆମେ ସମସ୍ତେ ଅବିନାଶ, ଅବିନାଶ ହଁ, ଆମର ବିନାଶ ନାହିଁ। ଅବିନାଶୀ ତୁ ତଦ୍ବିଧି ଯେନ ସର୍ବମିଦମ୍ ତତମ୍, ଏ ଶରୀରରେ ଏତେ ବଡ଼ ଶରୀର ଆମେ ପ୍ରାପ୍ତ ହେଇଛି, କିଏ ଯେକୌଣସି ଶରୀର ପ୍ରାପ୍ତ ହେଉ, ଖାଲି ମନୁଷ୍ୟ ନାହିଁ, ଯେତେ ଜୀବ ଅଛନ୍ତି, ପଶୁପକ୍ଷୀ କୀଟପତଙ୍ଗ ଇତ୍ୟାଦି ବିରାଟ ବିରାଟ ଜୀବ ଅଛନ୍ତି, ଆମେ ଜାଣିନେ। ପ୍ରକୃତରେ ଏମିତି କୁହାଯାଏ ଯେ ଯେଉଁ କୁହାଯାଉଥିଲା କ'ଣ ସେ ଜୀବ ଯେଉଁ ସବୁ ଖାଇଦେଉଥିଲା, ଇଏ କରୁଥିଲା ବିରାଟ ବଡ଼ ଝିଟିପିଟି ଭଳିଆ, କ'ଣ ତା ନା?
କୁମ୍ଭୀର,
କୁମ୍ଭୀର ନୁହଁ, ଆଉ ଗୋଟେ କ'ଣ କହନ୍ତି ସେଇଟାକୁ, ସେଇଟା ପ୍ରବାଦ କହିଲେ ସେମିତି ଜୀବ ଆମର ବୈଦିକ ଶାସ୍ତ୍ରରେ ନାହିଁ ବା ଶାସ୍ତ୍ରରେ କୁହାଯାଏ ନାହିଁ। ସେ ଆମର ଅଛି ତିମିଙ୍ଗଳ, ତିମିଙ୍ଗଳ ଜୀବ ଅଛି, ଏତେ ବିରାଟ ବଡ଼ ଜୀବ ଯିଏକି ତିମିକୁ ମଧ୍ୟ ଗିଳି ଦିଏ, ତିମିଙ୍ଗଳ ବିରାଟ ବଡ଼ ଜୀବ, ଭାଗବତ ତିମିଙ୍ଗଳ କଥା କୁହାଯାଇଛି, ଆନାକୋଣ୍ଡା ଭଳିଆ, ଆନାକୋଣ୍ଡା ଭଳିଆ ଆଉ ଗୋଟେ କ'ଣ ତା ନାଁଟା ମୋର ମନେ ପଡ଼ୁନି, ସେ ରହିଛି ହଁ ଡାଇନୋସର, ଡାଇନୋସର, ଡାଇନୋସରଟା ସେମିତି ପ୍ରଭୁପାଦ କହିଛନ୍ତି ଡାଇନୋସର ବୋଲି କିଛି ସେମିତି ଜୀବ ନାହିଁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଖାଲି ମନ କଳ୍ପନା କୁହାଯାଉଛି ଡାଇନୋସର ଜୀବ, କିନ୍ତୁ ତିମିଙ୍ଗଳ ଜୀବ ବର୍ଣ୍ଣନା କରାଯାଇଛି ଆମର ଅଛି। ଦଶମ ସ୍କନ୍ଧରେ ଏଇଟାକୁ ପରୀକ୍ଷିତ ମହାରାଜ କହିଛନ୍ତି, ଯେତେବେଳେ ଯୁଦ୍ଧ ହେଉଥିଲା ମହାଭାରତ ଯୁଦ୍ଧ ହେଉଥିଲା ସେହି ସମୟରେ ପାଣ୍ଡବ ପକ୍ଷରେ ଯେଉଁମାନେ ଥିଲେ ତାଙ୍କ ବିରୁଦ୍ଧରେ କୌରବମାନଙ୍କ ପକ୍ଷରେ ଯେଉଁମାନେ ଥିଲେ ସେମାନେ ତିମିଙ୍ଗଳ ବୋଲି କୁହାଯାଇଛି, ତିମିଙ୍ଗଳ ଏତେ ତାଙ୍କର ଥିଲା, ଶକ୍ତି ଥିଲା, ତାଙ୍କ ତୁଳନାରେ ପାଣ୍ଡବମାନେ କିଛି ନୁହଁ, କିନ୍ତୁ ସେ ତିମିଙ୍ଗଳ ଶବ୍ଦ ସେଠି ବ୍ୟବହାର କରାଯାଇଛି, ଏଠି ଲେଖିଛି କି ନାହିଁ, କିନ୍ତୁ ସେ ତିମିଙ୍ଗଳ ଶବ୍ଦ ରହିଛି। ଦୂରତ୍ୟା ପିତାମହ ମେ ଏଠି କୁହାଯାଏ ପିତାମହ ମେ ମମ ସମରେ ଅମରଞ୍ଜୟୀ ଦେବପ୍ରତାଦ୍ୟାତି ଅତିରଥେଇ ତିମିଙ୍ଗଳେଇ, ଏ ତିମିଙ୍ଗଳ ଶବ୍ଦ ବ୍ୟବହାର କରାଯାଇଛି। ତିମିଙ୍ଗଳ ଗୋଟେ ଜୀବ ରହିଛି ଯେ କି ତିମିକୁ ଗିଳି ଦେଉଛି, ଏତେ ବିରାଟ ବଡ଼ ଜୀବ, ଏତେ ବିରାଟ ବଡ଼ ଜୀବ, ତାର ଆତ୍ମା ଆଉ କ'ଣ ବଡ଼ ଅଛି କି? ତାର ଆତ୍ମା ସେଇ କେଶ ଆଗ୍ରହର 10,000 ଭାଗରୁ ଭାଗେ। ଏଇ ଏତେ ସୂକ୍ଷ୍ମ ଆତ୍ମା ହୃଦୟ ଭିତରେ ରହିଛି, 5 ବାୟୁ ଭିତରେ ରହିଛି, ଭାସମାନ ଅବସ୍ଥା ରହିଛି, କେଉଁଠି ଫିଟ୍ ହେଇକି ରହିନାହିଁ, ପେଚକସ ଦେଇକି ଫିଟ୍ ହେଇନାହିଁ। 5 ପ୍ରକାର ବାୟୁ ଯେଉଁ ରହିଛି, ପ୍ରାଣ ଅପାନ ବ୍ୟାନ ସମାନ ଉଦାହରଣ, ଏଇ 5 ବାୟୁ, ଏଇ ବାୟୁରେ ଭାସିକି ରହୁଛି ସିଏ ଆତ୍ମା, ଏଇଭଳି ସ୍ଥିତିରେ ରହିଛି ଆତ୍ମା। ସେ ଏତେ ସୂକ୍ଷ୍ମ, କେଶର 10,000 ଭାଗରୁ ଭାଗେ ଆମେ ଚିନ୍ତା କରିପାରିବା ନାହିଁ, ଏତେ ସୂକ୍ଷ୍ମ, କିନ୍ତୁ ତାର କେତେ ଶକ୍ତି ରହିଛି। ଏତେ ବିରାଟ ଶରୀରରେ ମଧ୍ୟ ପାଦଠୁ ଆରମ୍ଭ କରି ନଖ ପର୍ଯ୍ୟନ୍ତ କେଉଁଠି କ'ଣ ପେନ୍ ହେଲା, କେଉଁଠି କ'ଣ ଯନ୍ତ୍ରଣା ହେଲା, କେଉଁଠି କ'ଣ ଆନନ୍ଦ ଲାଗିଲା, ସବୁ ସେ ବୁଝିପାରୁଛି। ଇଏ ହେଉଛି ଚେତନା, ଏଇ ଚେତନା। ତେଣୁ ଅବିନାଶୀ ତୁ ତଦ୍ବିଧି, ଏ ଚେତନାର ବିନାଶ ନାହିଁ, ଅବିନାଶୀ ତୁ ତଦ୍ବିଧି ଯେନ ସର୍ବମ ଇଦମ୍ ତତମ, ସେଇ ଅବିନାଶୀ ସେଇ ଚେତନା ସମଗ୍ର ଶରୀରରେ ରହିଛି। ଯେନ ସର୍ବ ଇଦମ୍ ତତମ ବିନାଶମ ଅବ୍ୟଶାସ୍ୟ, ଅବ୍ୟୟ ଏହାର ବ୍ୟୟ ନାହିଁ, ଭୌତିକ ଜଗତ ସବୁ କିଛି ବ୍ୟୟ ହୋଇଯାଉଛି, ଆମ ପାଖରେ ଅଛି କିଛି ଟଙ୍କା ଅଛି, ଯଦି ଖର୍ଚ୍ଚ କରିଦେଲେ ସେ ଚାଲିଗଲା, ବ୍ୟୟ ହୋଇଗଲା, କିନ୍ତୁ ଚିତ୍ ଜଗତର ସବୁ କିଛି ହେଉଛି ଅବ୍ୟୟ, ଅବ୍ୟୟ ତାର ବ୍ୟୟ ନାହିଁ। ପୂର୍ଣ୍ଣମଦ ପୂର୍ଣ୍ଣମିଦମ୍, ପୂର୍ଣ୍ଣାତ୍ ପୂର୍ଣ୍ଣ ମୁଦ୍ୟତେ, ପୂର୍ଣ୍ଣ ସେ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶ୍ୟତେ। ଇଏ ହେଉଛି ପ୍ରଭୁପାଦ ମହାରାଜ କହନ୍ତି ସ୍ପିରିଚୁଆଲ ମ୍ୟାଥମେଟିକ୍ସ। ଆମର ଯେଉଁ ଅଙ୍କ ପଢ଼ୁଛେ ଆମେ 1 ମିଶିଲେ 2, 1 ଚାଲିଗଲେ 0 ହୋଇଯାଉଛି, 0 ହୋଇଯାଉଛି, କିନ୍ତୁ ସ୍ପିରିଚୁଆଲ ମ୍ୟାଥମେଟିକ୍ସ ସିଏ ହେଉଛି କ'ଣ ନା 1 ମିଶିଲେ 1, 1 ବିଯୋଗ କଲେ ମଧ୍ୟ 1। ପୂର୍ଣ୍ଣମ ପୂର୍ଣ୍ଣମଦ ଇଏ ହେଉଛି ପୂର୍ଣ୍ଣମ, ପୂର୍ଣ୍ଣର ସଂଜ୍ଞା ବର୍ଣ୍ଣନା କରାଯାଇଛି ଈଶ୍ୱପନିଷଦର ମନ୍ତ୍ରରେ, ଏଇଟା କୁହାଯାଇଛି ପୂର୍ଣ୍ଣମଦ ପୂର୍ଣ୍ଣମିଦମ୍ ପୂର୍ଣ୍ଣାତ୍ ପୂର୍ଣ୍ଣ ମୁଦଚ୍ୟତେ। ସିଏ ହେଉଛନ୍ତି ପୂର୍ଣ୍ଣ, ପୂର୍ଣ୍ଣମଦ ପୂର୍ଣ୍ଣମିଦମ୍ ପୂର୍ଣ୍ଣ, ତାଙ୍କଠାରୁ ପୂର୍ଣ୍ଣ ଆସିଗଲେ ମଧ୍ୟ ପୂର୍ଣ୍ଣ ବ୍ୟବହାବଶ୍ୟତେ, ସେଇ ପୂର୍ଣ୍ଣ ହିଁ ରୁହନ୍ତି, ଶୂନ ହେଇଯାଆନ୍ତି ନାହିଁ, ପୂର୍ଣ୍ଣ ବ୍ୟବହାବଶ୍ୟତେ। ତେଣୁ ଇଏ ଅବୟ ଯେଉଁ ରହିଛି, ବସ୍ତୁ ରହିଛି, ଏ ଯେଉଁ ଚେତନା, ଆର କେବଳ ବିନାଶ ହେବ ନାହିଁ, କୌଣସି ସମୟରେ କୌଣସି ପରିସ୍ଥିତିରେ ଏ ଅବ୍ୟୟ ଯେଉଁ ରହିଛି ଆତ୍ମା ଚେତନା, ତା'ର କେବେ ବିନାଶ ହୋଇପାରିବ ନାହିଁ। ବିନାଶ ଅବ୍ୟଶାସ ନ କଶ୍ଚିତ୍ କର୍ତ୍ତୁମ ଅର୍ହତି, କେହି କରିପାରିବ ନାହିଁ, କେତେବେଳେ ହେଲେ କରିହେବ ନାହିଁ। ଇଏ ଆତ୍ମା ହେଉଛି ଏଭଳି ବସ୍ତୁ, ଅଦ୍ଭୁତ ବସ୍ତୁ ଆତ୍ମା, ଭଗବାନ ଯେଉଁଭଳି ବସ୍ତୁ ସେଇଭଳି ବସ୍ତୁ ହେଉଛି ଆତ୍ମା। ଭଗବାନଙ୍କୁ ପରମାତ୍ମା କୁହାଯାଏ, ଆମେ ହେଉଛେ ଅଣୁ ଆତ୍ମା, ଜୀବାତ୍ମା, ଭଗବାନ ହେଉଛନ୍ତି ପରମାତ୍ମା, ବିଭୁ ଆତ୍ମା, ଭଗବାନ ସବୁ ମଧ୍ୟ ସେ ହେଉଛି ଆତ୍ମତତ୍ଵ। ଭଗବାନଙ୍କ ଶରୀର ଏବଂ ଆତ୍ମା ଭିତରେ କୌଣସି ତଫାତ୍ ନଥାଏ, କିନ୍ତୁ ଆମେ ଯେହେତୁ ପତନ ହୋଇଯାଇଛି ଆମର, ତେଣୁ ଆମର ଶରୀର ଏବଂ ଆତ୍ମା ଭିତରେ ତଫାତ୍ ରହୁଛି। ଆମେ ଯଦିଓ ଅବିନାଶୀ, କିନ୍ତୁ ଏଇ ଯେଉଁ ଶରୀରଟା ପାଇଛେ ଏଇଟା ବିନାଶ ହୋଇଯାଉଛି, ବିନାଶ ଶରୀର ପ୍ରାପ୍ତ ହୋଇଛେ, କାହିଁକି ନା ଭଗବାନଙ୍କୁ ଭୁଲି ଯାଇଥିବାରୁ। ତେଣୁ ଆମ ସମସ୍ତଙ୍କର ସେଇ ଅବିନାଶୀ ଶରୀରଟି ରହିଛି। ଜୟ ଶ୍ରୀ ଗୁରୁଦେବ, ଜୟ ଶ୍ରୀ, ଆମ ସମସ୍ତଙ୍କର ସେ ଅବିନାଶୀ ଶରୀରଟି ରହିଛି, ସେଇଟା ରହିଛି, ଲୁପ୍ତ ଭାବେ ରହିଛି। ଯେତେବେଳେ ଆମେ ଏଇଭଳି ଭାବରେ ଗୁରୁ ପୂଜା କରି ଠାକୁରଙ୍କ ପାଖରେ ସବୁ ସେବା କରି ଏଇଭଳି ଭାବରେ ଭଗବାନ ପ୍ରସାଦ ସେବା କରି ସକାଳଠୁ ରାତି ପର୍ଯ୍ୟନ୍ତ ଯଦି ସେବାରେ ନିଯୁକ୍ତ ହୋଇ ରହୁଛେ, ଏଇଭଳି ଭାବରେ ଆମେ ଆମର ଆମେ ଆଧ୍ୟାତ୍ମିକ ମାର୍ଗରେ ଅଗ୍ରସର ହୋଇ ଆମେ ଆସ୍ତେ ଆସ୍ତେ ସେଇ ଶରୀର ପ୍ରାପ୍ତ ହେବା ପାଇଁ ଯୋଗ୍ୟ ହୋଇଯାଉଛେ। ଏ ଶରୀର ଯେତେବେଳେ ତ୍ୟାଗ କରିବା ସେତେବେଳେ ସେ ଶରୀରଟି ଆମେ ପାଇଯିବା ଇମିଡ଼ିଏଟ୍। ଯେମିତି ପ୍ରଭୁପାଦ ମହାରାଜ କହିଛନ୍ତି, ଯେମିତି ବିଜୁଳି ମାରେ ଆକାଶରେ, ବିଜୁଳି ଦେଖିଛ ବିଜୁଳି ମାରିବାର ବର୍ଷା ଦିନେ ବିଜୁଳି ମାରିଲେ ଘଡ଼ଘଡ଼ି ହୁଏ, ଘଡ଼ଘଡ଼ି ଚଟଚଟି ଯେଉଁ ହୁଏ ବିଜୁଳି, ଚଟଚଟିକୁ ବିଜୁଳି କହନ୍ତି। ବିଜୁଳିଟା ଆଗ ଦେଖାଯାଏ, ଘଡ଼ଘଡ଼ିଟା ଟିକେ ପରେ ଦେଖାଯାଏ, କିନ୍ତୁ ପ୍ରକୃତରେ ଦୁଇଟାକ ଏକ ସମୟରେ ହେଉଛି। କିନ୍ତୁ ଯେହେତୁ ଲାଇଟ୍ର ମାନେ ବେଗ ଅଧିକା ରହିଛି, ସେ ଆମେ ପ୍ରଥମେ ସେଇଟା ଦେଖୁଛେ, ଶବ୍ଦର ବେଗ କମ୍ ଥିବାରୁ ଶବ୍ଦଟାକୁ ପରେ ଶୁଭୁଛି। ସେଇଭଳି ଭାବରେ ପ୍ରଭୁପାଦ ମହାରାଜ କହିଛନ୍ତି, ଆମେ ତେଣୁ ଏଇଟା ଯେଉଁ ସେଇଭଳି ଭାବରେ ଜଣେ ଯେତେବେଳେ ଶରୀର ତ୍ୟାଗ କରୁଛି ସେତେବେଳେ ସେ ଦିବ୍ୟ ଶରୀରଟା ପ୍ରାପ୍ତ ହେବ। ଯେ ଅବିନାଶୀ ଶରୀର ଯେଉଁ ରହିଛି, ଅବିନାଶୀ ଆତ୍ମାର ସେ ଅବିନାଶୀ ଶରୀର ରହିଛି, କିନ୍ତୁ ଆମେ ଆମର ବଦ୍ଧ ଜୀବ ଅବସ୍ଥା ହେତୁ ଆମକୁ ଏଇ ବିନାଶଶୀଳ ଶରୀରଟି ମିଳିଛି। ଏଇଟା ହେଉଛି ଜେଲ୍ର ପୋଷାକ, ଜେଲ୍ରେ ଆମେ ଅଛେ, କିନ୍ତୁ ଏଇ ଜେଲ୍ରେ ରହିକରି ମଧ୍ୟ ଯଦି ଆମେ ସେଇ ଭଗବାନ ଅବିନାଶୀଙ୍କର ସେବାରେ ନିଯୁକ୍ତ ହେବା, ତାହେଲେ ଆମେ ମଧ୍ୟ ଆମେ ସେ ଅବିନାଶୀ ଶରୀର ପାଇବା ପାଇଁ ଯୋଗ୍ୟ ହୋଇଯିବା। ମୃତ୍ୟୁ ସମୟରେ ସେ ଶରୀରଟି ଆମକୁ ମିଳିଯିବ। ଏଠି ବହୁତ ଉଦାହରଣ ରହିଛି, ଯେଭଳି ଭାବରେ ଆମେ ଦେଖୁଛେ ଭାଗବତ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ମଣିଗ୍ରୀବ ନଳ କୁବେର, ଇଏ ହେଉଛନ୍ତି କୁବେରଙ୍କର ଦୁଇ ଯାଆଁଳା ପୁତ୍ର। ଏମାନେ ଦଶମ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯାଇଛି ଦଶମ ଅଧ୍ୟାୟରେ। ଏମାନେ କୁବେର ହେଉଛନ୍ତି ବହୁତ ଧନୀ ବ୍ୟକ୍ତି, ଆମର ଯେଉଁ ଆମ୍ବାନୀ ରହିଛି ଆମ୍ବାନୀଠୁ ଆହୁରି ବହୁତ ବହୁତ କୋଟି କୋଟି ଗୁଣରୁ ସେ ଅଧିକ ବିତ୍ତଶାଳୀ ବ୍ୟକ୍ତି କୁବେର। ବିତ୍ତେଷ ଦକ୍ଷ ରାକ୍ଷସାମ ଭଗବତ ଗୀତାରେ ଭଗବାନ କହିଛନ୍ତି, ସେ ହେଉଛନ୍ତି ଭଗବାନର ଜଣେ ବିଭୂତି କୁବେର, ବହୁତ ରହିଛି ଧନ ରହିଛି କୁବେରଙ୍କର। ତେଣୁ ତାଙ୍କର ଯେଉଁ ଦୁଇ ପୁତ୍ର ଏତେ ଧନୀ ବ୍ୟକ୍ତି, ତେଣୁ ଜଣଙ୍କର ଧନ ଅଧିକା ହେଲେ କ'ଣ କରିବେ ସେମାନେ, ସେଇଟାକୁ ସବୁ ସବୁ ଖରାପ ରାସ୍ତାରେ ବ୍ୟବହାର କରିବେ, ମଦ୍ୟପାନ କରିବେ, ଅବୈଧ ସ୍ତ୍ରୀ ସଙ୍ଗ କରିବେ, ଜୁଆ ଖେଳ ଖେଳିବେ, ଏଇଭଳି ଭାବରେ ସବୁ ଟଙ୍କାଟା ସେମାନେ ଖର୍ଚ୍ଚ କରିବେ। ତେଣୁ ସେଇଭଳି ଭାବରେ ଇଏ ନଳକୁବେର ମଣିଗ୍ରୀବ ମଧ୍ୟ ସେଇଭଳି ଭାବରେ କରୁଥିଲେ। ସେ ଯେଉଁ ରହିଛନ୍ତି ଶିବଜୀଙ୍କର ଅନୁସାରେ ହେଇକି ରହିଥିଲେ, ଶିବଜୀ ଏବଂ କୁବେର ତାଙ୍କର ମଧ୍ୟ ବହୁତ କ'ଣ ତାଙ୍କର ବହୁତ ସଙ୍ଗ ରହିଛି, ସଖ୍ୟ ରସ ରହିଛି। ତେଣୁ ଶିବଜୀଙ୍କ ପାଖରେ ଏ ଦୁଇ ଜଣ ଯାଇକି ସେବା କରୁଥିଲେ, ଯେମିତି ତୁମେ ଆଜି ଏଠି ରଘୁନନ୍ଦନ ଆଶ୍ରମ ସେବା କରୁଛ, ସେଭଳି ଭାବରେ ଇଏ ନଳକୁବେର ମଣିଗ୍ରୀବ ଦୁଇ ଜଣ ଯାଇ ଶିବଜୀଙ୍କର ରହିଛି କୈଳାସ ପର୍ବତରେ ସେଠି ସେବା କରୁଥିଲେ, ଶିବଜୀଙ୍କର ସେବାରେ ରତ ଥିଲେ। କିନ୍ତୁ ତାଙ୍କର ଯେହେତୁ ବହୁତ ଧନ ରହିଛି, ଧନର ଗର୍ବ ରହିଛି, ତେଣୁ ଏସବୁ ମଦିରା ପାନ କରୁଥିଲେ, ବାରୁଣୀ ମଦିରା ପାନ କରୁଥିଲେ ଏବଂ ଅପ୍ସରାମାନଙ୍କ ସଙ୍ଗ କରି ଉଲଗ୍ନ ହେଇ ଜଳରେ କ୍ରୀଡ଼ା କରୁଥିଲେ। ମନ୍ଦାକିନୀ ଗଙ୍ଗା ଦେବୀ କେତେ ପବିତ୍ର ଦେବୀ, କିନ୍ତୁ ସେଠି ଏଇଭଳି ଭାବରେ ସେ କାର୍ଯ୍ୟ କରୁଥିଲେ। ତେଣୁ ନାରଦ ମୁନି ଯେତେବେଳେ ଦେଖିଲେ ତାଙ୍କୁ ଏଇଭଳି ଭାବରେ ରତ ରହିଛନ୍ତି, ସେ ଅପ୍ସରାମାନେ ସେମାନେ ସବୁ ଭୟ କରିକିରି ନାରଦ ମୁନି ଆସୁଛନ୍ତି କହିକିରି ସେ ଆସିକି ବସ୍ତ୍ର ପିନ୍ଧି ପକାଇଲେ। କିନ୍ତୁ ଏ ଦୁଇ ଜଣ ସେଇଭଳି ଭାବରେ ଉଲଗ୍ନ ଅବସ୍ଥାରେ ରହିଛନ୍ତି, ମଦମତ୍ତ ଅବସ୍ଥାରେ ରହିଛନ୍ତି। ତେଣୁ ନାରଦ ମୁନି ତାଙ୍କୁ ଯେଉଁ ଅଭିଶାପ ଦେଇଥିଲେ, କିନ୍ତୁ ତୁମେ ଏତେ ଉନ୍ନତ ଲୋକରେ ରହିକରି ମଧ୍ୟ ଏଇଭଳି ଭାବରେ ମୂର୍ଖ ଭଳି କାର୍ଯ୍ୟ କରୁଛ, ଉଲଗ୍ନ ହୋଇକି ରହିଛ, ସ୍ଥାବର ଜନି ପ୍ରାପ୍ତ ହୁଅ। ପ୍ରଭୁପାଦ ମହାରାଜ କହିଛନ୍ତି, ଆଜିକାଲି ଯେଉଁ ଫିଲ୍ମ ଅଛି, ତୁମେ ଫିଲ୍ମ ଯାଉଛ ଦେଖିବା ପାଇଁ? ତେଣୁ ଫିଲ୍ମ ଯେଉଁ ରହିଛି ବହୁତ ନଗ୍ନ ଫିଲ୍ମ ସବୁ ଆସୁଛି। ତେଣୁ ଏଇଭଳି ଭାବରେ ଯେଉଁମାନେ ନଗ୍ନ ଅଭିନୟ କରୁଛନ୍ତି ସେମାନେ ପରଜନ୍ମରେ ସେଇ ବୃକ୍ଷଜନୀ ପ୍ରାପ୍ତ ହେବେ, ନଗ୍ନ ହୋଇକି ରହିବେ। ତେଣୁ ନାରଦମୁନି ତାଙ୍କୁ କହିଲେ ତୁମେ ସ୍ଥାବର ଜନୀ ପ୍ରାପ୍ତ ହୁଅ, କିନ୍ତୁ ଦିବ୍ୟ 100 ବର୍ଷ ପରେ ଭଗବାନଙ୍କ ପ୍ରାପ୍ତ ହେଲେ, ଭଗବାନଙ୍କର ସଙ୍ଗ ପ୍ରାପ୍ତ ହେଲେ, ଭଗବାନଙ୍କର କୃପା ପ୍ରାପ୍ତ ହେଲେ, ନାରଦଙ୍କର ଅଭିଶାପ ମଧ୍ୟ ସେ ମଧ୍ୟ ଗୋଟେ ଆଶୀର୍ବାଦ। ତେଣୁ ଦିବ୍ୟ 100 ବର୍ଷ ହେଉଛି ଆମର 36,000 ବର୍ଷ, କାହିଁକିନା ଦେବଲୋକରେ ଗୋଟେ ଦିନ ହେଉଛି ଆମର 6 ମାସ। ତେଣୁ ତାଙ୍କର ଗୋଟିଏ ଦିନ ଗୋଟେ ରାତି ମିଶିଲେ ଆମର ବର୍ଷ ହୋଇଯାଉଛି। ଏଇଭଳି ଭାବରେ ତାଙ୍କର 365 ଦିନ ହେଲେ ଆମର 365 ବର୍ଷ ହେବ। ତେଣୁ ତାଙ୍କର 100 ବର୍ଷ ମାନେ ଆମେ 36,500 ବର୍ଷ ପାଖାପାଖି, 36,000 ବର୍ଷ ବୋଲି କୁହାଯାଏ। ଏତିକି କାଳ ରହିଥିଲେ, ଯେହେତୁ ନାରଦ ମୁନିଙ୍କର ଅଭିଶାପ ପ୍ରାପ୍ତ ହୋଇଛନ୍ତି, ତାଙ୍କର ପୂର୍ବ ଜନ୍ମ କଥା ମନେ ଥିଲା ସବୁ, ତେଣୁ ସେ ନାରଦ ମୁନିଙ୍କର ଅଭିଶାପ ଦ୍ୱାରା ଅଭିଶପ୍ତ ହେଲେ ମଧ୍ୟ ସେ ଭଗବାନଙ୍କର ସଙ୍ଗ ପ୍ରାପ୍ତ ହେଲେ। ତେଣୁ ଭଗବାନ ଯେତେବେଳେ ମା' ଯଶୋଦା କୃଷ୍ଣଙ୍କୁ ବାନ୍ଧିକି ରଖିଥିଲେ ପୁଦୁଖଳରେ, ଦଶମସ୍କନ୍ଧ ନବମ ମଧ୍ୟରେ ବର୍ଣ୍ଣନା କରାଯାଇଛି ସେ ଲୀଳାଟି, ଦାମୋଦର ଲୀଳା, ଯାହାକି ଆମେ କାର୍ତ୍ତିକ ମାସରେ ଗୋଟେ ମାସ ସାରା ସେଇଟାକୁ ଗାନ କରୁଛେ। ନମାମିଶ୍ୱରଂ ସଚିଦାନନ୍ଦ ରୂପଂ ଲସତ୍କୁଣ୍ଡାଳଂ ଗୋକୁଳେ ବ୍ରଜମାନଂ ସଦାବିୟୋଲୋକଲାଦବମାନଂ ଏଭଳି ଭାବରେ ଭଗବାନ ଲୀଳା କରୁଛନ୍ତି ଦାମୋଦର, ଦାମୋଦର ମାସ, କାର୍ତ୍ତିକ ମାସ। କାର୍ତ୍ତିକ ମାସରେ ଭଗବାନ ଯେତେବେଳେ 3 ବର୍ଷ ରହିଥିଲେ ଏ ଲୀଳାଟି ହୋଇଥିଲା, ମା' ଯଶୋଦା ତାଙ୍କୁ ବାନ୍ଧିଥିଲେ। ତେଣୁ ସେଇ ଯେତେବେଳେ ବନ୍ଧା ହୋଇଥିଲେ ଉଦୁଖଳରେ, ସେଇ ଉଦୁଖଳରେ ଆଣ୍ଠି ଆଣ୍ଠି ଯାଇ ଭଗବାନ କ'ଣ କଲେ ନା, ଏଇ ଯେଉଁ ଯମଳାର୍ଜୁନ ନଳକୁବେର ମଣିଗ୍ରୀବ ଯେଉଁଠି ବିରାଟ ବୃକ୍ଷ ହୋଇକି ରହିଥିଲେ, ଅର୍ଜୁନ ବୃକ୍ଷ, ଜାଣ ଅର୍ଜୁନ ବୃକ୍ଷ ଆକାଶକୁ ଛୁଉଁଥିଲା, ଏତେ ବିରାଟ ଗଛ ହୋଇଥିଲେ, କିନ୍ତୁ ଭଗବାନ ତାଙ୍କର ସେଇ ଯେଉଁ ଉଦୁଖଳ ରହିଛି ସେ ଉଦୁଖଳକୁ ରଖି ତା ଭିତରେ ପ୍ରବେଶ କରିଗଲେ। ଉଦୁଖଳଟି ଏପଟେ ରହିଲା, ଭଗବାନ ଆରପଟେ ଚାଲିଲେ। ତେଣୁ ସେଇଭଳି ଭାବରେ ଆଣ୍ଠି ଆଣ୍ଠି ଯାଇ ଟିକିଏ ଟାଣି ଦେଇଛନ୍ତି, ବିରାଟ ଶବ୍ଦ କରି ଭୂମିକମ୍ପ ଭଳି ଶବ୍ଦ ହୋଇ ଦୁଇଟି ଯାକ ବୃକ୍ଷ ଉପୁଡ଼ି ପଡ଼ିଲା। ତେଣୁ ସାଙ୍ଗେ ସାଙ୍ଗେ ତା ଦେହରୁ ନଳକୁବର ମଣିଗ୍ରୀବ ବାହାରିଲେ, କେମିତି ବାହାରିଲେ ନା, ସେ ଗୋଟେ ତାଙ୍କର ଦେବ ଶରୀର ପ୍ରାପ୍ତ ହୋଇଥିଲେ, ଦେବ ଶରୀର ଯେମିତି ଆଗରୁ ଥିଲା ସେଇ ଶରୀର ପ୍ରାପ୍ତ ହେଲେ। ତେଣୁ ସେ ଶରୀର କେଉଁଠୁ ଆସିଲା? ତେଣୁ ସେଇଭଳି ଭାବରେ ଶରୀର ସବୁ ରହିଛି ସମସ୍ତଙ୍କର, ଆମର ଯେଉଁ ଅରିଜିନାଲ ଶରୀର ରହିଛି ଚିତ୍ ଶରୀର, ଯେଉଁ ଅବିନାଶୀ ଶରୀର, ସେ ଶରୀର ଆମ ପାଖରେ ରହିଛି, ଆମ ପାଇଁ ରହିଛି, ରିଜର୍ଭ ହୋଇକି ରହିଛି। ଯେତେବେଳେ ଆମେ ଏ ବିନାଶଶୀଳ ଶରୀରକୁ ତ୍ୟାଗ କରିବା ଏବଂ ଜୀବନରେ ସିଦ୍ଧି ପ୍ରାପ୍ତ ହୋଇଯିବା, ତାହେଲେ ଆମେ ସେ ଅବିନାଶୀ ଶରୀରଠୁ ପ୍ରାପ୍ତ ହେବା, ଅବିନାଶୀ ଶରୀର ସଚ୍ଚିଦାନନ୍ଦ ଭଗବାନଙ୍କୁ ଯେଉଁଭଳି ଭାବେ ଶରୀର ସଚ୍ଚିଦାନନ୍ଦ ବିଗ୍ରହ, ସେହି ବିଗ୍ରହ ସେହି ଶରୀର ଆମେ ପ୍ରାପ୍ତ ହେବା। ତେଣୁ ଆମେ ବର୍ତ୍ତମାନ କେବଳ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହେଉଛେ, ଏଇ ଆତ୍ମା ସମ୍ବନ୍ଧୀୟ ଜ୍ଞାନକୁ କୁହାଯାଉଛି ଅବିନାଶୀ, ଏ କେବଳ ବିନାଶ ହେବ ନାହିଁ, କିନ୍ତୁ ଶରୀରର ବିନାଶ ହୋଇଯାଉଛି। ଯେହେତୁ ଆମେ ବଦ୍ଧ ଅବସ୍ଥାରେ ରହିଛେ, ତେଣୁ ଆମେ ଏଇ ବିନାଶର ଶରୀର ପ୍ରାପ୍ତ ହୋଇଛେ। ତେଣୁ ଯେତେବେଳେ ଆମେ ବଦ୍ଧ ଅବସ୍ଥାରେ ମୁକ୍ତ ହେବା, ଭଗବାନଙ୍କ ସେବାରେ ନିଯୁକ୍ତ ରହି ଜୀବନରେ ସିଦ୍ଧି ପ୍ରାପ୍ତ ହୋଇଯିବା, ସେତେବେଳେ ଆମେ ସେଇ ଅବିନାଶୀ ଶରୀର ପ୍ରାପ୍ତ ହେବା ପାଇଁ ଯୋଗ୍ୟ ହୋଇଯିବା। ସେତେବେଳେ ଆଉ ଶରୀର ଏବଂ ଆତ୍ମା ଭିତରେ କୌଣସି ତଫାତ୍ ରହିବ ନାହିଁ। ବର୍ତ୍ତମାନ ଶରୀର ଏବଂ ଆତ୍ମା ଭିତରେ ତଫାତ୍ ରହିଛି, ଆତ୍ମା ହେଉଛି ଅବିନାଶୀ କିନ୍ତୁ ଶରୀର ହେଉଛି ବିନାଶୀଳ। କିନ୍ତୁ ଯେତେବେଳେ ଆମେ ମନୁଷ୍ୟ ଜୀବନରେ ସିଦ୍ଧି ପ୍ରାପ୍ତ ହେବା, ସେତେବେଳେ ଯେଉଁ ଶରୀର ପ୍ରାପ୍ତ ହେବା, ସେ ଶରୀର ଏବଂ ଆତ୍ମା ଭିତରେ କୌଣସି ତଫାତ୍ ନାହିଁ। ଯେଭଳି ଭାବରେ ଭଗବାନଙ୍କର ଶରୀର ଏବଂ ଆତ୍ମା ଭିତରେ କୌଣସି ତଫାତ୍ ନାହିଁ। ତେଣୁ ଏହିଭଳି ଭାବରେ ଏଇ ଭଗବତ ଗୀତାରେ ଏଇ ଦ୍ୱିତୀୟ ଅଧ୍ୟାୟରେ ଏଇ ସାଂଖ୍ୟ ଯୋଗରେ ଭଗବାନ ବର୍ତ୍ତମାନ ଆତ୍ମା ବିଷୟ ଜ୍ଞାନ ପ୍ରଦାନ କରୁଛନ୍ତି, ଗୋଟିଏ ପରେ ଗୋଟିଏ ଜ୍ଞାନ ପ୍ରଦାନ କରୁଛନ୍ତି, ଯେଉଁ ଜ୍ଞାନ ଏପର୍ଯ୍ୟନ୍ତ ମଧ୍ୟ ବୈଜ୍ଞାନିକମାନଙ୍କୁ ଜଣା ନାହିଁ, ବୈଜ୍ଞାନିକମାନେ ବୁଝିପାରୁନାହାନ୍ତି ଏ ଜ୍ଞାନକୁ। ତେଣୁ ଏ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଭଗବାନ ପ୍ରଦାନ କରୁଛନ୍ତି। ଏ ଭୌତିକ ଜଗତରେ ଏ ଜ୍ଞାନ ପ୍ରାପ୍ତ ହୋଇପାରିବ ନାହିଁ ଜଣେ, ଭୌତିକ ଜଗତରେ ଏମିତି ବସ୍ତୁ ନାହିଁ ଯେଉଁଟା ବିନାଶୀଳ ନୁହଁ, ସବୁକିଛି ବିନାଶୀଳ। ଭୂମି ଆପ ନଳ ବାୟୁ ଖଙ୍ଗ ମନ ବୁଦ୍ଧିରେ ବଚ, ଏ ଯେଉଁ ରହିଛି ମନ ବୁଦ୍ଧି ଅହଙ୍କାର, ଏ ତିନୋଟି ତ ଅଲଗା ତତ୍ତ୍ୱ, କିନ୍ତୁ ଆକାଶ ତତ୍ତ୍ୱ ପର୍ଯ୍ୟନ୍ତ ଯେଉଁ ରହିଛି ଏସବୁ ବିନାଶୀଳ ହୋଇଯାଉଛି, ଗୋଟିଏ ଗୋଟିଏକୁ ଗୋଟିଏ ଦ୍ୱାରା ଆଉ ଗୋଟିଏ ବିନାଶ ହୋଇଯାଉଛି। ଯେତେବେଳେ ଭୌତିକ ଜଗତ ବିନାଶ ହେବ, ଧ୍ୱଂସ ହେବ, ଏସବୁ ବର୍ଣ୍ଣନା କରାଯାଇଛି। ଯେଉଁଭଳି ଭାବରେ ସୃଷ୍ଟି ହୋଇଥିଲା ତା ବିପରୀତ ଭାବରେ ଧ୍ୱଂସ ହେବ। ସୃଷ୍ଟି ଯେତେବେଳେ ହେଉଛି ଆକାଶରୁ ଆରମ୍ଭ ହେଉଛି ସୃଷ୍ଟି, ଆକାଶରୁ ଆସୁଛି କ'ଣ ବାୟୁ ଆସୁଛି, ବାୟୁରୁ ଆସୁଛି ଅଗ୍ନି, ଅଗ୍ନିରୁ ଆସୁଛି ଜଳ, ଜଳରୁ ଆସୁଛି ପୃଥିବୀ। ତେଣୁ ଯେତେବେଳେ ଧ୍ୱଂସ ହେବ, ଯୌତିକ ଜଗତ ଯେତେବେଳେ ନଷ୍ଟ ହୋଇଯିବ, ସେତେବେଳେ ପୃଥିବୀଟି ଜଳରେ ପରିଣତ ହୋଇଯିବ, ପୃଥିବୀ ତତ୍ତ୍ୱ ଜଳରେ ପରିଣତ ହୋଇଯିବ, ଜଳ ଜଳରେ ପୃଥିବୀ ତତ୍ତ୍ୱଟି ନିମଗ୍ନ ହୋଇଯିବ, ଆଉ ରହିବ ନାହିଁ ପୃଥିବୀ ତତ୍ତ୍ୱ। ଜଳଟା ବାୟୁରେ ନିମଗ୍ନ ହୋଇଯିବ, ବାୟୁ ଜଳ ଅଗ୍ନି, ଜଳଟା ଅଗ୍ନିରେ ନିମଗ୍ନ ହେବ, ଅଗ୍ନି ବାୟୁରେ ନିମଗ୍ନ ହେବ, ବାୟୁ ଆକାଶରେ ନିମଗ୍ନ ହେବ। ଏଇଭଳି ଭାବରେ ଏ ପଞ୍ଚଭୂତ ଯେଉଁ ରହିଛି ଏସବୁ କିଛି ପୁଣି ଭଗବାନଙ୍କ ଶରୀରରେ ଯାଇ ମିଶିବେ ସେମାନେ। ଭଗବାନଙ୍କ ଶରୀରରୁ ଆସୁଛି ଏସବୁ ଭୌତିକ ଜାଗା ସୃଷ୍ଟି ହେଉଛି, ଭୌତ ପ୍ରକୃତି ରହିଛି। ତେଣୁ ଏ ଯେଉଁ ଭୌତିକ ଜଗତ ସବୁ ରହିଛି, ଇଏ ହେଉଛି ବିନାଶୀଳ ଜଗତ। କିନ୍ତୁ ଆତ୍ମା ଏଭଳି ତତ୍ତ୍ୱ, ତା'ର କେବଳ ବିନାଶ ହୁଏ ନାହିଁ। ତେଣୁ ଏ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଭଗବାନ ଆହୁରି ଅନେକ ପ୍ରକାର ବର୍ଣ୍ଣନା କରିବେ, ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରିବେ, ତାପରେ ଅନାତ୍ମା ବା ଶରୀର ସମ୍ବନ୍ଧୀୟ ଜ୍ଞାନ କିଛି ପ୍ରଦାନ କରିବେ। ଏହିଭଳି ଭାବରେ ସାଂଖ୍ୟ ଯୋଗ କୁହାଯାଉଛି, 38 ଶ୍ଲୋକ ପର୍ଯ୍ୟନ୍ତ କୁହାଯିବ। ତାପରେ 39 ଅଧ୍ୟାୟ 39 ଶ୍ଲୋକରୁ ଭଗବାନ ବୁଦ୍ଧି ବିଷୟରେ କହିବେ ବା ଭକ୍ତି ବିଷୟରେ କହିବେ। ଏସା ତେ ବିହିତା ସାଂଖ୍ୟେ ବୁଦ୍ଧିର ଯୋଗେ ତୁମା ଶୁଣୁ। ତେଣୁ ଏଇ ଯେଉଁ ଭକ୍ତି ବିଷୟରେ କହିବେ, ଏ ଭକ୍ତି ବିଷୟରେ ମଧ୍ୟ ଚାଲିବ କଥା, 72 ଶ୍ଲୋକ ପର୍ଯ୍ୟନ୍ତ ଏ ଭକ୍ତି ବିଷୟରେ କଥା ଚାଲିବ। ତେଣୁ ପ୍ରଭୁପାଦ ମହାରାଜ କହନ୍ତି ଏ ଭଗବତ ଗୀତାର ଯେଉଁ ଦ୍ୱିତୀୟ ଅଧ୍ୟାୟ, ଏ ପ୍ରଥମ ଭଗବାନଙ୍କର ଜ୍ଞାନ ପ୍ରଦାନ କରୁଛନ୍ତି ଏ ଅଧ୍ୟାୟରେ, ଇଏ ହେଉଛି ସମଗ୍ର ଭଗବତ ଗୀତାର ଜ୍ଞାନର ସାର ଜିନିଷଟି ଏଠି ଦେଇଛନ୍ତି, ସବୁକିଛି ଏଇ ଦ୍ୱିତୀୟ ଅଧ୍ୟାୟରେ ରହିଛି। ତେଣୁ ଏହିପରି ଭାବରେ ଆମର କଥାକୁ ଏଠି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭଗବତ ଗୀତା କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌରଭକ୍ତୁନ୍ଦ କି, ଦାୟ ଗୌର ପ୍ରମାନନ୍ଦେ। ଅଳ୍ପ ଷ୍ଟେସନ୍ ଗୋଟି ଭୋଟି ଜଳ ଗୋଟି ଷ୍ଟେସନ୍ ଗୋଟି ଭୋଟି ଜଳ ଗୋଟି ଷ୍ଟେସନ୍।